ଜହନ ଛଅ ପର୍ବ ସଇଁତିରିଶ ପଦରୁ ଚାଳିଶ ପଦ। ଜହନ ଚଉଦ ପର୍ବ ଛଅ ପଦ। ପ୍ରକାଶିତ ବାକ୍ୟ ସାତ ପର୍ବ ନଅ ପଦ। ଫଟୁ ନମ୍ବର ତେଇଶ। ପ୍ରଭୁ ଚୋ ବେଟା ବେଟି ୟୋହ ଫଟୁ ତୁହାନ ଯୀଶୁକେ ଦେଖୁ ସକ୍ତା ହାଏ ହୁନ ସଭେ କିସମ ଚୋ ବଂଶ ଜାତ ଆଉ ଭାଷାଏଁ ଲୋକମାନକେ ହଖରାଓତା ହେତ ହୁମାନେ ହୁନାକେ ସତ କରତେ ଆଉ ହୁମାନଚୋ ବେଟା ବେଟି ବୋଲତେ ହୁମାନେ ପିଲା ବାଟେ ହିଡ଼ତେ ଆଉ ସରକକେ ପହଞ୍ଚତେ। ପ୍ରଭୁଚୋ ବେଟା ବେଟି ମାନଚୋ ଗୋଟେ ବଡ଼କା ପରିବାର ଅଛ ହୁମାନ ମହାଜାନକି ଗରିବ କାଲିଆ କି ପନ୍ଦରା ହୁନ ହୁମାନେ ପୁତାର ପିଲି ଲେକପିଲି ବେଟା ବେଟି ହୁନ ହୁମାନ ସଭାଏ ପ୍ରଭୁ ଯୀଶୁ ଖ୍ରୀଷ୍ଟଚୋ ମୁହାଁ ଗୋଟକ ହେହୁନ ରହତେ।